ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର, ବିକଶିତ ଭାରତ ସପନ ସାକାର କରବାର ଥି ଦେଶର ଆର୍ଥିକ ବିକାଶ ଗୁରୁତ୍ୱପୂର୍ଣ୍ଣ କହିଲେ ମୁଖ୍ୟମନ୍ତ୍ରୀ। ଜିଏସ୍ଟି ପରିଷଦର ନିଷ୍ପତ୍ତି ସାଧାରଣ ଲୋକଙ୍କର ଆକାଂକ୍ଷା ପୂରଣ କରବା ଲାଗି ସହାୟକ ହେବା କହିଲେ କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ। ଅନ୍ତ୍ୟୋଦୟ ଗୃହ ଯୋଜନା ଥି ଆଇବା 17 ତାରିଖ ବଣ୍ଟାଯିବା 50,000 ଘର, ଆଇବା ସୋମବାର ବନ୍ଦ ରହିବା ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି, ଆଉ ଲଘୁଚାପ ପ୍ରବଳେ ସାରା ରାଜ୍ୟ ଲାଗି ରହିଛି ବର୍ଷା, ହୀରାକୁଦ ନ ଖୋଲା ସୁଲଟା ଗେଟ୍। ଏଥର ପୁରା ଖବର, ବିକଶିତ ଭାରତ 2047 ସପନ ସାକାର କରବାର ଲାଗି ଦେଶର ଆର୍ଥିକ ପ୍ରଗତିକେ ତୁର୍ତ୍ତି କରବାର ଜରୁରୀ ଆଏ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଆଇବା ପିଢ଼ିର ଜିଏସ୍ଟି ସଂସ୍କାର ବାବଦେ ପ୍ରତିକ୍ରିୟା ରଖିକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍, ନୂଆ ଜିଏସ୍ଟି ଦର ଟିକସ ବୋଝ କମ୍ କରବାର, ସମାଜର ଭିନ୍ ଭିନ୍ ବର୍ଗଙ୍କୁ ଉପକୃତ କରବାର ସହିତ ବାଣିଜ୍ୟ କ୍ଷେତ୍ରକେ ତହକାବା, ସ୍ୱାସ୍ଥ୍ୟ ଆଉ ଜୀବନ ବୀମା ସେବା ଦେୟକେ କରମୁକ୍ତ କରବାରଟା ଗୋଟିଏ ସ୍ୱାଗତଯୋଗ୍ୟ ପଦକ୍ଷେପ ଆଏ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। କେନ୍ଦୁପତର ଉପରୁ ଜିଏସ୍ଟି 18% 5% କମ୍ ହେବାରଟା କେନ୍ଦୁପତର ତୁଲାଲିମାନଙ୍କର କମାନୀ ବଢ଼ାବାର୍ତ୍ତି ସାହାଯ୍ୟ କରବା ବୋଲି ମୁଖ୍ୟମନ୍ତ୍ରୀ ଆଶା କରିଛନ୍।
ସ୍ୱାସ୍ଥ୍ୟ ଓ ଜୀବନ ବୀମା ଜନିତ ସେବାରୁ କିଭଳି ଭାବରେ କର ଆଦାୟ ନ କରିବାର ନିଷ୍ପତ୍ତି ଇଏ କାଉନ୍ସିଲ୍ ନେଇଛି, ସେଥିରେ ମଧ୍ୟବିତ୍ତ ଏବଂ ନିମ୍ନ ମଧ୍ୟବିତ୍ତ ପରିବାର ସମ୍ପୂର୍ଣ୍ଣ ଭାବରେ ଉପକୃତ ହୋଇପାରିବେ। କେନ୍ଦୁପତ୍ର ଉପରେ 18% ସ୍ଲାବରେ ଥିଲା କେନ୍ଦୁପତ୍ର, ତାହା 5% ହ୍ରାସ ପାଇଛି। ଏହା ହେବା ଦ୍ୱାରା କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ଗୋଟିଏ ଇଏ ଆନନ୍ଦର ବିଷୟ। ଏହାଦ୍ୱାରା କେନ୍ଦୁପତ୍ର ତୋଳାଳୀଙ୍କ ଉପାର୍ଜନ ବଢ଼ିବା ସହିତ ସେମାନେ ଉଚିତ ମୂଲ୍ୟ ପାଇପାରିବେ।
ସେଆଡ଼େ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆ ଜିଏସ୍ଟି ସ୍ଲାବ୍ ଜରିଏ ଓଡ଼ିଶା ବାଗି ରାଜ୍ୟ ଖାସ୍ କରି ଲାଭବାନ ହୋଇପାରବା ବୋଲି କହିଛନ୍। ନୂଆଦିଲ୍ଲୀଠାରେ ସାମ୍ବାଦିକ ସମ୍ମିଳନୀ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍, ଆଇବା ପିଢ଼ିର ଜିଏସ୍ଟି ସଂସ୍କାର ସାଧାରଣ ଲୋକଙ୍କର ଆକାଂକ୍ଷା ପୂରା କରବା, ସମାଜର ଆର୍ଥିକ ଆତ୍ମବିଶ୍ୱାସ ବଢ଼ାବା, କେନ୍ଦୁପତର ଉପରେ ଜିଏସ୍ଟି କମ୍ କରବାର ଉତ୍ରୁ ଓଡ଼ିଶାର 15 ଲକ୍ଷରୁ ଅଧିକା ଲୋକେ ଉପକୃତ ହୋଇପାରିବେ, ବୁଣାକାରମାନେ ଲାଭ ପାଇବାର ସହିତ ରାଜ୍ୟର କୋଇଲା ଉତ୍ପାଦନ 9% ବଢ଼ବା ବୋଲି ଶ୍ରୀ ପ୍ରଧାନ କହିଛନ୍। ଜିଏସ୍ଟି ସଂସ୍କାର ବାବଦେ ପ୍ରତିକ୍ରିୟା ଦେଇକରି କଳାହାଣ୍ଡି ବିଶିଷ୍ଟ ଶିକ୍ଷାବିତ୍ ଆଉ ଅର୍ଥନୀତିଜ୍ଞ ପ୍ରଫେସର ସୀମାଞ୍ଚଳ ମିଶ୍ର କହିଛନ୍,
ପ୍ରଧାନମନ୍ତ୍ରୀ ଆମର ସ୍ୱାଧୀନତା ଦିବସ ଦିନ ସେ କହିଲେ ଯେ ଜିଏସ୍ଟି ପରିମାଣ ରହିଛି ତାକୁ ହ୍ରାସ କରାଯିବ, ଏବଂ ଜିଏସ୍ଟି ପରିମାଣ ହ୍ରାସ ହେଲେ ନିଶ୍ଚିତ ଭାବରେ ବସ୍ତୁ ଏବଂ ସେବାର ଦାମ କମିବ। ତେବେ ଏହି କ୍ଷେତ୍ରରେ ଏଇ ଯେଉଁ ହ୍ରାସ 22 ସେପ୍ଟେମ୍ବରରୁ ଲାଗୁ ହେବ, ଯେଉଁଟାକି ସରକାରଙ୍କ ତରଫରୁ ଆମର ଦୀପାବଳି ପାଇଁ ଏଇଟା ସ୍ୱତନ୍ତ୍ର ଭେଟି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ, ଏହାଦ୍ୱାରା ସମସ୍ତେ ନିଶ୍ଚିତ ଭାବରେ ଉପକୃତ ହେବେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଆଇବା 17 ତାରିଖ ରାଜ୍ୟ ସରକାରଙ୍କ ତରଫରୁ ଅନ୍ତ୍ୟୋଦୟ ଗୃହ ଯୋଜନାଥି ହିତାଧିକାରୀମାନଙ୍କୁ 50,000 ଘର ବଣ୍ଟାଯିବା ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ କହିଛନ୍। ମନ୍ତ୍ରୀ ଶ୍ରୀ ନାୟକ କହିଛନ୍, ଆଘନୁ ଯୋଜନାଥି ଲକ୍ଷେ ହିତାଧିକାରୀଙ୍କୁ ସାମିଲ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଆଉ 50,000 ଲୋକଙ୍କୁ କାର୍ଯ୍ୟାଦେଶ ଦିଆଯିବା, ଇତର ସହିତ ଆଇବା ନଭେମ୍ବର ମାସେ ପିଏମ୍ ଆବାସ ଘର ବିଲ୍ ବଣ୍ଟାଯିବା ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍। ନୂଆ ପିଏମ୍ ଆବାସ ସର୍ଭେ ବିଲ୍କେ 35 ଲକ୍ଷ ହିତାଧିକାରୀ ଆବେଦନ କରିଛନ୍, ନଭେମ୍ବର ମାସ ଶେଷ ତକ ପ୍ରକ୍ରିୟା ଶେଷ ହୋଇକରି କାର୍ଯ୍ୟାଦେଶ ପ୍ରକ୍ରିୟା ମୂଳ ହେବା ବୋଲି ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜ ନୂଆଦିଲ୍ଲୀଠାରେ କେନ୍ଦ୍ର ଜଙ୍ଗଲ ପରିବେଶ ଆଉ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦର ସିଂ ଯାଦବଙ୍କୁ ଭେଟିଛନ୍। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ବାବଦେ ବହୁଟି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ କେନ୍ଦ୍ରମନ୍ତ୍ରୀଙ୍କ ସଙ୍ଗେ ଆଲୋଚନା କରିଛନ୍। ପରିବେଶ ସୁରକ୍ଷା, ବନ ସଂରକ୍ଷଣ, ଜଳବାୟୁ ଅନୁକୂଳ ଆଉ ବୃହତ୍ ବିକାଶ ବାଗିର ବିଷୟଥି ଆଲୋଚନା କରିଥିବାର ଜଣାପଡ଼ିଛି। ରାଜ୍ୟ ସରକାରଙ୍କ ତରଫରୁ ସୁଭଦ୍ରା ଯୋଜନାଥି ଅଯୋଗ୍ୟ ହିତାଧିକାରୀମାନଙ୍କୁ ବାଦ୍ ଦେବାର ସହିତ ଯୋଗ୍ୟମାନଙ୍କୁ ସାମିଲ କରବା ଲାଗି ପଦକ୍ଷେପ ନେବାରକେ ତତ୍ପରତା ଦେଖାଦେଇଛି। ଏ ବାବଦେ ମହିଳା ଆଉ ଶିଶୁ ବିକାଶ ବିଭାଗ ତରଫରୁ ଭିନ୍ ଭିନ୍ ବିଭାଗକେ ନିର୍ଦ୍ଦେଶ ଦିଆଯାଇଛି। ଚାରିଚକିଆ ଥିବା ହିତାଧିକାରୀମାନଙ୍କର ତଥ୍ୟ ଦେବାରକେ ପରିବହନ ବିଭାଗ, ମୃତକ ହିତାଧିକାରୀମାନଙ୍କର ତଥ୍ୟ ଦେବାରକେ ଖାଦ୍ୟ ଆଉ ଯୋଗାଣ ବିଭାଗକେ କୁହାଯାଇଛି। ସେନ୍ତା ପଞ୍ଜୀକରଣ କରିକି ଧାନ ବିକିଥିବା ମହିଳାମାନଙ୍କର ତଥ୍ୟ ଆଉଥରେ ଯାଞ୍ଚ କରବା ଲାଗି ବିଲ୍ ବିଭାଗ ତରଫରୁ କୁହାଯାଇଛି। ବରିଷ୍ଠ ନାଗରିକମାନଙ୍କର ଭୋଟର କାର୍ଡ ଜାଲିଆତି ଘଟଣାର ଯାଞ୍ଚ କରବାର ଲାଗି ସାମାଜିକ ସୁରକ୍ଷା ବିଭାଗ ତରଫରୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। 3500 ଟଙ୍କା ଲେଖା ଭତ୍ତା ପାଇବାର ଲାଗି ବରିଷ୍ଠ ନାଗରିକମାନଙ୍କର ବୟସ ସୀମା ଭୋଟର କାର୍ଡଥି ଜାଲିଆତି କରିକି ବଢ଼ାଯାଇଥିବାର ଅଭିଯୋଗ ହେବାର ଉତ୍ରୁ ବିଭାଗ ତରଫରୁ ଏହି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି। ଜାଲିଆତି କରିଥିବା ହିତାଧିକାରୀମାନଙ୍କର ଭତ୍ତା ବନ୍ଦ କରବାର ଲାଗି ବିଲ୍ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଇବା ଶନିବାର ଦିନ ଦିନିକିଆ ସମ୍ବଲପୁର ଗସ୍ତଥି ଆସୁଛନ୍। ସମଲେଶ୍ୱରୀ ମନ୍ଦିର ପାଖେ ହେବାର୍କେ ଥିବା ରାଜ୍ୟସ୍ତରୀୟ ନୂଆଖାଇ ଭେଟ୍ଘାଟ କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ଏ ବାବଦେ ବିଧାୟକ ଜନାରାୟଣ ମିଶ୍ର ସୂଚନା ଦେଇକରି କହିଛନ୍, ନୂଆଖାଇ ଭେଟ୍ଘାଟଟି ଯୋଗ ଦେବାର ଲାଗି ମନ୍ତ୍ରିମଣ୍ଡଳର ସବୁ ସଦସ୍ୟମାନଙ୍କୁ ନିମନ୍ତ୍ରଣ କରାଯାଇଛି। ଦଳ ମତ ନିର୍ବିଶେଷଟି ପଶ୍ଚିମ ଓଡ଼ିଶାର ସବୁ ବିଧାୟକମାନଙ୍କୁ ଭିଲ୍ ଇଥି ସାମିଲ ହେବା ଲାଗି ନିୟୁକ୍ତା ଦିଆଯାଇଛି ବୋଲି ଶ୍ରୀ ମିଶ୍ର କହିଛନ୍। ଭୁବନେଶ୍ୱରଠାରେ ଆଇବା 8 ତାରିଖ ସୋମବାର ଦିନ ହେବାର୍କେ ଥିବା ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣୀକେ ଅନିବାର୍ଯ୍ୟ କାରଣ ଲାଗି ସ୍ଥଗିତ ରଖାଯାଇଛି। ଶିବିର ଲାଗି ପଞ୍ଜିକରଣ କରିଥିବା ଲୋକେ ଆଇବା ତାରିଖ ଜନଶୁଣାଣୀଥି ଅଭିଯୋଗ କରିପାରିବେ। ଆଇବା ଜନଶୁଣାଣି ତାରିଖ ଆଉ ସମୟ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫରୁ କୁହାଯାଇଛି। ଗଜପତି ମହାରାଜ ଶ୍ରୀ ଶ୍ରୀ ଦିବ୍ୟସିଂ ଦେବଙ୍କର ପବିତ୍ର ସୁନିଆ ପରବ ଆଜି ଭୂଦୋ ମାସର ଦ୍ୱାଦଶୀ ତିଥି ଦିନ ପୁରୀଠାରେ ପାଲିତ ହୋଇଯାଇଛି। ଏ ଅବସରରେ ଗଜପତି ମହାରାଜ ନୂଆ ସାଲ 1433 ଆଉ ନୂଆ ଅଙ୍କ 69 ମୂଲ କରିଛନ୍। ଏ ଦିନକେ ଗଜପତି ମହାରାଜଙ୍କ ନୂଆ ବଛର ହିସାବରେ ଧରାଯାଏସି। ରାଇଜ ଆଉ ରାଇଜ ବାହାରେ ଥିବା ଜଗନ୍ନାଥ ମହାପ୍ରଭୁଙ୍କ ଭୂ ସମ୍ପତ୍ତି ଫେରାଇ ଆଣବାର ଲାଗି ସରକାର ପ୍ରକ୍ରିୟା ମୂଲ କରିଛନ୍ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍। ସେ କହିଛନ୍, ରାଇଜ ଆଉ ରାଇଜ ବାହାରେ ମହାପ୍ରଭୁଙ୍କର 58,000 ଏକର ଜମିନ ରହିଛି। ସେଥିର୍ ଭିତରୁ 36,000 ଅତ୍କା ଏକର ଜମିର କାଗଜପତ୍ର ବନା ସରିଛି। ବାକି ଜମିର କାଗଜପତ୍ର ବନାବାର ପ୍ରକ୍ରିୟା ଚାଲିଛି। ମହାପ୍ରଭୁଙ୍କର ଭୂ ସମ୍ପତ୍ତି ଠିକ୍ ଆକଳନ ଲାଗି ଜୋରଦାର ପ୍ରକ୍ରିୟା ଚାଲିଛି ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍। ଚନ୍ଦ୍ରଗ୍ରହଣ ଲାଗି ଆଇବା ରବିବାର ଦିନ ମା' ସମଲେଶ୍ୱରୀଙ୍କ ନୀତିକାନ୍ତିଥି ସାମାନ୍ୟ ପରିବର୍ତ୍ତନ କରାଯାଇଛି। ସକାଳର ମଙ୍ଗଲ ଆଲତି ଆଉ ବାକି ନୀତିକାନ୍ତି ଉତ୍ରୁ ଦିନର 11:45 ତକ ଦର୍ଶନ ଚାଲ୍ବା। ତାର୍ ଉତ୍ରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବାର ସହିତ ଦିନର 12 ବଜେ ଅନ୍ନଭୋଗ ଲାଗି ହେବା। ସୋମବାର ସକାଳର 6 ବଜେ ତକ ମା'ଙ୍କର ଦର୍ଶନ ବନ୍ଦ ରହିବା ବୋଲି ମନ୍ଦିର ପ୍ରଶାସନ ତରଫରୁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଉପନିର୍ଦ୍ଦେଶକ ଜୟଶ୍ରୀ ଦୋରା ଆଜି ବୌଦ୍ଧ ଜିଲ୍ଲା ଗସ୍ତଥି ଆସିକରି ବିଭାଗର ଭିନ୍ ଭିନ୍ କାମର ସମୀକ୍ଷା କରିଛନ୍। ଶ୍ରୀମତୀ ଦୋରା ବୌଦ୍ଧ ବ୍ଲକ ମୁର୍ଶୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମର୍ଯ୍ୟାଦାପୁର ପ୍ରାଥମିକ ବିଦ୍ୟାଳୟ, ଜହ୍ନାପଙ୍କ ସଂଗ୍ରାମପୁର ବାଉଁଶୁଣୀ ଉଚ୍ଚ ବିଦ୍ୟାଳୟ ଆଉ ଦହିଆ ପିଏମ୍ଶ୍ରୀ ଉଚ୍ଚ ବିଦ୍ୟାଳୟକେ ବୁଲି ଦେଖିକରି ଭିତ୍ତିଭୂମି, ଶ୍ରେଣୀ ଶିକ୍ଷାଦାନ, ମଧ୍ୟାହ୍ନ ଭୋଜନ ଆଉ ବିଦ୍ୟାଳୟକେ ଆସୁଥିବା ଭିନ୍ ଭିନ୍ ଅନୁଦାନର ତଦାରଖ କରିଛନ୍। ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ଆଜି ଜିଲ୍ଲା ଖାଦ୍ୟ ଆଉ ଯୋଗାଣ ବିଭାଗର କାମକାଜର ସମୀକ୍ଷା କରିଛନ୍। ବୈଠକର ସୂଚନା ଅନୁସାରେ ଜିଲ୍ଲା ନଥିବା 141 ଖାଉଟି ଦୋକାନ, 113 ପଞ୍ଚାୟତ ଆଉ 27 ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆ ପରିଚାଳିତ ହେଉଛି। ଜିଲ୍ଲାନ 5,097 ପ୍ରବାସୀ ଶ୍ରମିକ ପରିବାରକେ ଖାଉଟି ସୁରକ୍ଷା ଯୋଜନାଥି ରାସନ ଦରବ ଯୋଗାଇ ଦିଆଯାଉଛି ବୋଲି ବୈଠକର ସୂଚନା ଦିଆଯାଇଛି। 2025-26 ଖରିଫ ଋତୁଥି 26 ସମବାୟ ସଂସ୍ଥାମାନଙ୍କୁ ଦାୟିତ୍ୱ ଦିଆଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଜିଲ୍ଲାନ 51,334 ଛନ୍ ଚାଷୀ ଧାନ ବିକ୍ବାର ଲାଗି ପଞ୍ଜିକରଣ କରିସାରିଛନ୍ ବୋଲି ବୈଠକନୁ ଜଣାପଡ଼ିଛି। ବରଗଡ଼ ଜିଲ୍ଲାନ ଆଜି ଆଦି କର୍ମଯୋଗୀ ଅଭିଯାନ ଅଧୀନଥି ବ୍ଲକସ୍ତରୀୟ ପ୍ରଶିକ୍ଷକମାନଙ୍କ ଲାଗି ତିନିଦିନିଆ ତାଲିମ ଶିବିର ମୂଲ ହୋଇଛି। ଶିବିରଟି ସବୁ ବ୍ଲକନୁ ଆସିଥିବା ମାଷ୍ଟର ଟ୍ରେନରମାନଙ୍କୁ ତିନିଦିନ ତକ ଅଭିଯାନର ଭିନ୍ ଭିନ୍ ବିଷୟଥି ତାଲିମ ଦିଆଯିବା ସହିତ ସେମାନଙ୍କ କ୍ଷମତାର ବିକାଶ କରାଯିବା। ସୂଚନା ଅନୁସାରେ ଏହି ଅଭିଯାନ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରଣାଳୟ ଆଉ ରାଜ୍ୟ ସରକାରଙ୍କ ତରଫରୁ କରାଯାଉଛି। ନୂଆପଡ଼ା ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଅଧୀନରେ ଥିବା ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ଆବାସିକ ବିଦ୍ୟାଳୟମାନଙ୍କର ସମୀକ୍ଷା ବୈଠକ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାସ ବୈଠକଟି ଅଧ୍ୟକ୍ଷତା କରିକରି ଛାତ୍ରଛାତ୍ରୀମାନଙ୍କର ଭଲ ପାଠପଢ଼ା ଉପରେ ଧ୍ୟାନ ଦେବାର୍କେ ଆବାସିକ ବିଦ୍ୟାଳୟ ସବୁ ପ୍ରଧାନ ଶିକ୍ଷକ ଆଉ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ କହିଛନ୍। ଡ୍ରପ୍ଆଉଟ୍ ହାରକେ କମ୍ କରବାର ଦିଗେ କାମ କରବାର୍କେ ଇ ଅବସରରେ ପରାମର୍ଶ ଦେଇଛନ୍। ବଙ୍ଗୋପସାଗରନ ହୋଇଥିବା ଲଘୁଚାପ ବଲେ ରାଜ୍ୟ ବର୍ଷା ଲାଗି ରହିଛି। ଆଇବା 24 ଘଣ୍ଟା ଭିତରେ ରାଜ୍ୟର ବଡ଼ଭାଗୀ ଜାଗାନ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ସେଡ଼ା ହୀରାକୁଦ ଜଳଭଣ୍ଡାରନ ଜଳସ୍ତର ବଡ଼ଭାନୁ ଆଜି ଖେପ୍ ଖେପ୍ କରି ଫେର 10 ଗେଟ୍ ଖୋଲାଯାଇଛି। ଏଛେନକା 16 ଗେଟ୍ ଦେଇକରି ବୟଡ ପାଣି ଛଡ଼ାଯାଉଛି। ଆଜି ସଞ୍ଜବେଳର 6 ବଜେ ତକ ଜଳଭଣ୍ଡାରର ଜଳସ୍ତର 626.33 ଫୁଟ ରହିଛି। ଏ ସମୟଥି ଜଳଭଣ୍ଡାରକେ ଫି ସେକେଣ୍ଡଟି 2,94,960 ଘନ ଫୁଟ ପାଣି ଆସୁଥିବାର ବେଳେ ସେତିକି ମାତ୍ରାର ପାଣି ଛଡ଼ାଯାଉଛି। ଶେଷ ମୁଖ୍ୟ ଖବର ଫିରଖେ। ବିକଶିତ ଭାରତ ସପନ ସାକାର କରବାଥି ଦେଶର ଆର୍ଥିକ ବିକାଶ ଗୁରୁତ୍ୱପୂର୍ଣ୍ଣ କହିଲେ ମୁଖ୍ୟମନ୍ତ୍ରୀ। ଜିଏସ୍ଟି ପରିଷଦର ନିଷ୍ପତ୍ତି ସାଧାରଣ ଲୋକଙ୍କର ଆକାଂକ୍ଷା ପୂରଣ କରିବା ଲାଗି ସହାୟକ ହେବା କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଅନ୍ତ୍ୟୋଦୟ ଗୃହ ଯୋଜନାଥି ଆଇବା 17 ବଣ୍ଟାଯିବା 50,000 ଘର। ଆଇବା ସୋମବାର ଦିନ ବନ୍ଦ ରହିବା ମୁଖ୍ୟମନ୍ତ୍ରୀଙ୍କର ଅଭିଯୋଗ ଶୁଣାଣି ଆଉ ଲଘୁଚାପର ବଲେ ସାରା ରାଜ୍ୟ ଲାଗି ରହିଛେ ବର୍ଷା। ହୀରାକୁଦ ନ ଖୁଲ୍ଲା 16 ଗେଟ୍। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।